ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଭାରତୀୟ ବିମାନ ସେବା କ୍ଷେତ୍ରରେ ସାମିଲ ଥିବା 787 ବୋଇଂ ବିମାନର ତୁରନ୍ତ ଯାଞ୍ଚ ସରିଛି, ସୂଚନା ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ. ଡିଏନ୍ଏ ପରୀକ୍ଷା ଆଧାରରେ ଚିହ୍ନଟ ହେଲା 9 ମୃତ ଶରୀର. ମହାରାଷ୍ଟ୍ରରେ କ୍ୟାମ୍ପସ୍ ପ୍ରତିଷ୍ଠା ନେଇ 5 ବିଦେଶୀ ବିଶ୍ୱବିଦ୍ୟାଳୟକୁ ଏଲ୍ଓଆଇ ପ୍ରଦାନ କଲେ ଶିକ୍ଷାମନ୍ତ୍ରୀ. ନିଟ୍ ୟୁଜି 2025 ପରୀକ୍ଷା ଫଳ ଘୋଷିତ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍ 2025 ଟାଇଟଲ ହାସଲ କଲା ଦକ୍ଷିଣ ଆଫ୍ରିକା. ଭାରତୀୟ ବିମାନ ସେବା କ୍ଷେତ୍ରରେ ସାମିଲ ଥିବା 34 ବୋଇଂ 787 ବିମାନର ବିସ୍ତୃତ ତଦାରଖ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି. ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଇତିମଧ୍ୟରେ 8 ତୁରନ୍ତ ଜରୁରୀକାଳୀନ ଯାଞ୍ଚ କରାଯାଇସାରିଛି. ଯାଞ୍ଚ ପାଇଁ ସ୍ୱରାଷ୍ଟ୍ର ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ବୋଲି ସେ କହିଛନ୍ତି. ଦୁର୍ଘଟଣା ପରେ ତୁରନ୍ତ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ସେଠାରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ. ଏହି ବ୍ୟୁରୋ ବିମାନର ବ୍ଲାକ୍ବକ୍ସକୁ ଉଦ୍ଧାର କରିଛି. ଦୁର୍ଘଟଣାସ୍ଥଳରେ ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଥିଲା. ମୃତଦେହଗୁଡ଼ିକୁ ହସ୍ପିଟାଲକୁ ପଠାଯିବା ସହ ଡିଏନ୍ଏ ପରୀକ୍ଷା ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି. ଅନ୍ୟପକ୍ଷରେ ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ ରିଷିକେଶ ପଟେଲ ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲରେ ପରିସ୍ଥିତିର ସମୀକ୍ଷା କରିଛନ୍ତି. ମୃତଦେହଗୁଡ଼ିକୁ ରଖାଯାଇଥିବା ସ୍ଥାନ ପରିଦର୍ଶନ କରିବା ସହ ଡିଏନ୍ଏ ପରୀକ୍ଷା ସମ୍ପର୍କରେ ପଚାରି ବୁଝିଛନ୍ତି. ଡିଏନ୍ଏ ପରୀକ୍ଷା ରିପୋର୍ଟ ଆଧାରରେ 9 ମୃତ ଶରୀରକୁ ଇତିମଧ୍ୟରେ ଚିହ୍ନଟ କରାଯାଇଛି. ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲର ଉପ ଅଧୀକ୍ଷକ ରଜନୀଶ ପଟେଲ ଗଣମାଧ୍ୟମକୁ କହିଛନ୍ତି, ଏହି ଚିହ୍ନିତ ମୃତଦେହଗୁଡ଼ିକୁ ସେମାନଙ୍କର ପରିବାର ସଦସ୍ୟଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି. ହସ୍ପିଟାଲର 8 ଆହତଙ୍କର ଚିକିତ୍ସା ଚାଲିଛି ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା ସେ ସୂଚନା ଦେଇଛନ୍ତି. ବିଜେ ମେଡିକାଲ କଲେଜ କର୍ତ୍ତୃପକ୍ଷ ଦୁର୍ଘଟଣାସ୍ଥଳ ନିକଟରେ ଥିବା ହଷ୍ଟେଲଗୁଡ଼ିକୁ ତୁରନ୍ତ ଖାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି. ଅଗ୍ନିଶମ ଦଳ ଆଜି ଦୁର୍ଘଟଣାସ୍ଥଳରୁ ଆଉ ଏକ ମୃତଦେହ ଉଦ୍ଧାର କରିଛନ୍ତି. ଏହା ଜଣେ ବିମାନ ପରିଚାରିକାଙ୍କ ବୋଲି ସନ୍ଦେହ କରାଯାଉଛି. ଏହି ଦୁର୍ଘଟଣାରେ 241 ଜଣ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କୁ ମିଶାଇ ଡାକ୍ତରୀ ଛାତ୍ର ଓ ସ୍ଥାନୀୟ ବାସିନ୍ଦାଙ୍କ ସମେତ 250 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି. ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭି ଆଜି ପୂର୍ବାହ୍ନରେ ଗାନ୍ଧୀନଗରସ୍ଥିତ ଏଫ୍ଏସ୍ଏଲ୍ ଏବଂ ଏନ୍ଏଫ୍ଏସ୍ୟୁ ପରିଦର୍ଶନ କରିବା ସହ ଡିଏନ୍ଏ ପରୀକ୍ଷା ପ୍ରକ୍ରିୟାର ସମୀକ୍ଷା କରିଛନ୍ତି. 36 ଜଣ ଫୋରେନ୍ସିକ୍ ବିଶେଷଜ୍ଞଙ୍କୁ ଡିଏନ୍ଏ ପରୀକ୍ଷଣ ପାଇଁ ନିୟୋଜିତ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି. ଏହି ବିଶେଷଜ୍ଞ ଦଳକୁ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ରରୁ ମଧ୍ୟ ଆବଶ୍ୟକ ସହଯୋଗ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସାଂଘଭି କହିଛନ୍ତି. ଭାରତକୁ ଜ୍ଞାନର ଏକ ଅଂଶୀଦାର ଭାବେ ସମଗ୍ର ବିଶ୍ୱ ଏବେ ମାନ୍ୟତା ପ୍ରଦାନ କରୁଛି ବୋଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି. ମୁମ୍ବାଇଠାରେ ଅନୁଷ୍ଠିତ ମହାରାଷ୍ଟ୍ରରେ କ୍ୟାମ୍ପସ୍ ପ୍ରତିଷ୍ଠା ସଂକ୍ରାନ୍ତ 5 ବିଦେଶୀ ବିଶ୍ୱବିଦ୍ୟାଳୟ ଇଣ୍ଟେଣ୍ଟ ଅଫ୍ ଲେଟର ଏଲ୍ଓଆଇ ପ୍ରଦାନ ସମାରୋହକୁ ସମ୍ବୋଧନ କରି ସେ ଏହା କହିଛନ୍ତି. ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏହି ପ୍ରତିଷ୍ଠାନ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ. ଉଦ୍ୟୋଗ ଏବଂ ଶିକ୍ଷା କ୍ଷେତ୍ରରେ ମହାରାଷ୍ଟ୍ର ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ରହିଆସିଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି. ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଉପସ୍ଥିତ ଥିଲେ. କାର୍ଯ୍ୟକ୍ରମରେ ଇଂଲଣ୍ଡର ଆବେରଦିନ ବିଶ୍ୱବିଦ୍ୟାଳୟ ଏବଂ ୟର୍କ ବିଶ୍ୱବିଦ୍ୟାଳୟ, ଅଷ୍ଟ୍ରେଲିଆର ପଶ୍ଚିମ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ, ଆମେରିକାର ଇଲିନୋଇସ୍ ଟେକ୍ ଏବଂ ଇଟାଲୀର ଆଇଇଡି ସ୍କୁଲ ଅଫ୍ ଡିଜାଇନ୍କୁ ଏଲ୍ଓଆଇ ପ୍ରଦାନ କରାଯାଇଛି. ଭାରତୀୟ ସେନାରେ ଆଜି 419 ଜଣ ନୂତନ ଯୁବ ଅଧିକାରୀ ସାମିଲ ହୋଇଛନ୍ତି. ଉତ୍ତରାଖଣ୍ଡ ଡେରାଡୁନ୍ସ୍ଥିତ ଭାରତୀୟ ସେନା ଏକାଡେମୀଠାରେ ଏଥିପାଇଁ ଏକ ଚିତ୍ତାକର୍ଷକ ପାସିଂ ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଥିଲା. ଆମ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ, ଚଳିତଥର 451 ଜଣ ଯୁବ ଅଧିକାରୀ ପାସିଂ ଆଉଟ୍ ପରେଡ୍ରେ ଅଂଶଗ୍ରହଣ କରିଥିଲେ. ସେମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ବିଦେଶୀ ରାଷ୍ଟ୍ରର 32 ଜଣ କ୍ୟାଡେଟ୍ ଅନ୍ତର୍ଭୁକ୍ତ. ଏହି ବିଦେଶୀ କ୍ୟାଡେଟ୍ମାନେ ସେମାନଙ୍କର ତାଲିମ ସମାପ୍ତ କରିଥିବାରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ. ଶ୍ରୀଲଙ୍କା ସେନାର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ BKGM ଲାସନ୍ଥା ରୋଡ୍ରିଗୋ ଏହି ପ୍ୟାରେଡ୍ରେ ସମୀକ୍ଷା କରିଥିଲେ. ସମାରୋହରେ ଯୁବ କ୍ୟାଡେଟ୍ମାନେ ଶୃଙ୍ଖଳା, ସମର୍ପଣ ଏବଂ ସାମରିକ ଉତ୍କର୍ଷତା ପ୍ରଦର୍ଶନ କରିଥିଲେ. ତାଲିମରେ ସାମଗ୍ରିକ ଉତ୍କର୍ଷତା ପ୍ରତିପାଦନ କରିଥିବାରୁ ଆନି ନେହେରାଙ୍କୁ ମର୍ଯ୍ୟାଦାଜନକ ସୋର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା. ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2025 ପରୀକ୍ଷା ଫଳାଫଳ ଘୋଷିତ ହୋଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ଏହି ପରୀକ୍ଷାଫଳ ଏହାର ୱେବ୍ସାଇଟ୍ ntaneet.nic.inରେ ଉପଲବ୍ଧ ହୋଇଛି। ଛାତ୍ରଛାତ୍ରୀ ସେମାନଙ୍କର ସ୍କୋର କାର୍ଡ ଏହି ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ ବୋଲି ଏନ୍ଟିଏ କହିଛି। ଦେଶର 552 ସହର ଏବଂ ବିଦେଶର 14 ସହରରେ ଗତମାସ 4 ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ 22 ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ରାଜସ୍ଥାନର ମହେଶ କୁମାର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମଧ୍ୟପ୍ରଦେଶର ଉତ୍କର୍ଷ ଆବଧିଆ ଏବଂ ମହାରାଷ୍ଟ୍ରର କୁଶାଙ୍ଗ ଯୋଶୀ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଇସ୍ରାଏଲ୍ ଏବଂ ଇରାନ୍ ପରସ୍କର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛନ୍ତି। ତେଲାଭିଭ୍, ଜେରୁଜାଲମ୍ ଏବଂ ତେହେରାନରେ ବିସ୍ଫୋରଣ ହୋଇଛି। ଇରାନ୍ ଉପରେ ଇସ୍ରାଏଲ୍ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଇରାନ୍ ପକ୍ଷରୁ ଇସ୍ରାଏଲ୍ର ବିଭିନ୍ନ ଅଞ୍ଚଳକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏଥିରେ ଅତିକମ୍ରେ 3 ପ୍ରାଣ ହରାଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ଇରାନ୍ର ସରକାରୀ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ଇସ୍ରାଏଲ୍ର ଆକ୍ରମଣରେ ଇରାନୀ ସଶସ୍ତ ବାହିନୀର ଜେନେରାଲ୍ ଷ୍ଟାଫ୍ର 2 ଡେପୁଟି କମାଣ୍ଡର ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ, ଇରାନ୍ ଉପରେ ଗତକାଲିଠାରୁ ଇସ୍ରାଏଲ୍ କରିଥିବା ଆକ୍ରମଣରେ ସାମରିକ ଅଧିକାରୀଙ୍କ ସମେତ ଅତି କମ୍ରେ 78 ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇରାନ୍ ଦେଶବ୍ୟାପୀ ସମସ୍ତ ବିମାନ ଉଡ଼ାଣକୁ ସ୍ଥଗିତ ରଖିଛି। ଇସ୍ରାଏଲ୍ର ବେନ୍ ଗୁରିଏନ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ମଧ୍ୟ ବନ୍ଦ ରହିଥିବା ଜଣାପଡ଼ିଛି। ଆମେରିକା, ବ୍ରିଟେନ୍ ଏବଂ ଫ୍ରାନ୍ସକୁ ଇସ୍ରାଏଲ୍କୁ ସମର୍ଥନ ନ କରିବାକୁ ତେହେରାନ୍ ଚେତାବନୀ ଦେଇଛି। ଇରାନ୍ର ସରକାରୀ ଗଣମାଧ୍ୟମ କହିଛି ଏହି ଚେତାବନୀର ଉଲ୍ଲଂଘନ ହେଲେ ତେହେରାନ୍ ସେହି ରାଷ୍ଟ୍ରଗୁଡ଼ିକର ସାମରିକ ଘାଟି ଏବଂ ବନ୍ଦର ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରିବ। ୱାଶିଂଟନ୍ ଏବଂ ତେହେରାନ୍ ମଧ୍ୟରେ ହେବାକୁ ଥିବା ପରମାଣୁ ଆଲୋଚନାରୁ ଇରାନ୍ ଓହରି ଯାଇଛି। ଭିଏତନାମ ଆନୁଷ୍ଠାନିକ ଭାବେ ବ୍ରିକ୍ସର ଅଂଶୀଦାର ସଦସ୍ୟ ରାଷ୍ଟ୍ରଗୋଷ୍ଠୀରେ ସାମିଲ ହୋଇଛି ବୋଲି ବ୍ରାଜିଲ୍ର ବୈଦେଶିକ ମନ୍ତ୍ରଣାଳୟ ଘୋଷଣା କରିଛି। ଏକ ବିବୃତ୍ତିରେ ମନ୍ତ୍ରଣାଳୟ କହିଛି ବିଶ୍ୱ ଅର୍ଥନୈତିକ କ୍ଷେତ୍ରରେ ଭିଏତନାମ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର। ବ୍ରିକ୍ସ ଅଂଶୀଦାର ସଦସ୍ୟ ଗୋଷ୍ଠୀରେ ଭିଏତନାମ 10ମ ରାଷ୍ଟ୍ର ଭାବେ ସାମିଲ ହୋଇଛି ବୋଲି ରୁଷିଆର ସମ୍ବାଦ ସରବରାହ ସଂସ୍ଥା ସ୍ଫୁଟନିକ୍ ଏକ ରିପୋର୍ଟରେ ସୂଚନା ଦେଇଛି। ବ୍ରିକ୍ସର ଅନ୍ୟ ଅଂଶୀଦାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବେଲାରୁଷ, ବଲିଭିଆ, କାଜାକସ୍ତାନ, କ୍ୟୁବା, ମାଲେସିଆ, ନାଇଜେରିଆ, ଥାଇଲାଣ୍ଡ, ଉଗାଣ୍ଡା ଏବଂ ଉଜ୍ବେକିସ୍ତାନ ରହିଛନ୍ତି। ଦକ୍ଷିଣ ଆଫ୍ରିକା ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍ 2025 ଟାଇଟଲ୍ ହାସଲ କରିଛି। ଆଇସିସି ଟେଷ୍ଟ ଚାମ୍ପିୟନ୍ସିପ୍ର 27 ଇତିହାସରେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଏହି ସଫଳତା ପାଇଛି। ଇଂଲଣ୍ଡର ଲର୍ଡସ୍ଠାରେ ଚାଲିଥିବା ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ 282 ରନ୍ର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା 5 ୱିକେଟ୍ ବିନିମୟରେ ହାସଲ କରିପାରିଛି। 4 ଏହି ଖେଳ ସମାପ୍ତ ହୋଇଛି। ଦକ୍ଷିଣ ଆଫ୍ରିକା ଦଳ ପକ୍ଷରୁ ଏଡେନ୍ ମାର୍କ୍ରମ୍ ଶତକ ହାସଲ କରିବା ସହ ଅଧିନାୟକ ତେମ୍ବା ବିଭୁମା ଲଢୁଆ ଅର୍ଦ୍ଧଶତକ ହାସଲ କରିଥିଲେ। ଚୂଡ଼ାନ୍ତ ସ୍କୋର୍, ଅଷ୍ଟ୍ରେଲିଆ ପ୍ରଥମ ଇନିଂସ 212 ରନ୍, ଦ୍ୱିତୀୟ ଇନିଂସ 207 ରନ୍, ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ 138 ରନ୍ ଏବଂ ଦ୍ୱିତୀୟ ଇନିଂସ 282 ରନ୍। ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାର ବୋଲର କାଗିଶ୍ୱର ରାବାଡ଼ା ମୋଟ 9 ୱିକେଟ୍ ହାସଲ କରିଥିଲେ ମଧ୍ୟ ଦଳ ପକ୍ଷରୁ ବିଜୟ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମାର୍କ୍ରମ୍ଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏଫ୍ଆଇଏଚ୍ ପୁରୁଷ ପ୍ରୋ ହକି ଲିଗ୍ ପ୍ରତିଯୋଗିତାରେ ଭାରତ ଅଷ୍ଟ୍ରେଲିଆଠାରୁ 2-3 ଗୋଲ୍ରେ ପରାସ୍ତ ହୋଇଛି। ବେଲ୍ଜିୟମ୍ର ଆଣ୍ଟର୍ପଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ପ୍ରଥମେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ 2-0 ଗୋଲ୍ରେ ଆଗୁଆ ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଅଷ୍ଟ୍ରେଲିଆ ଦଳ ସଂଘର୍ଷପୂର୍ଣ୍ଣ ଭାବରେ ଖେଳି ଭାରତ ବିରୁଦ୍ଧରେ 3 ସ୍କୋର କରିଥିଲା। ପ୍ରତିଯୋଗିତାର ଚଳିତ ପର୍ଯ୍ୟାୟରେ ଭାରତର ଏହା ହେଉଛି 5ମ କ୍ରମାଗତ ପରାଜୟ। ଚଳିତ ସପ୍ତାହ ଆରମ୍ଭରେ ଭାରତ ନେଦରଲାଣ୍ଡଠାରୁ 2 ପରାଜିତ ହୋଇଥିବା ବେଳେ ଆର୍ଜେଣ୍ଟିନାଠାରୁ ମଧ୍ୟ 2 ପରାସ୍ତ ହୋଇସାରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ମାର୍ସୋଲିଠାରେ ତାଙ୍କର ଫ୍ରାନ୍ସ ପ୍ରତିପକ୍ଷ ଜିନ୍ ନୋଏଲ୍ ପ୍ୟାଟର୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସନ୍ତାସବାଦ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରିବା ସହିତ ଭାରତ ନିଜକୁ ରକ୍ଷା କରିବା ଦିଗରେ ନେଇଥିବା ପଦକ୍ଷେପକୁ ଫ୍ରାନ୍ସ ସମର୍ଥନ କରିଥିବାରୁ ଡକ୍ଟର ଜୟଶଙ୍କର ପ୍ରଶଂସା କରିଛନ୍ତି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ସ୍ୱଚ୍ଛ ଶକ୍ତି, ସଂସ୍କୃତି ଏବଂ ଜନସମ୍ପର୍କ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଦୁଇ ମନ୍ତ୍ରୀ ଆଲୋଚନା କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତୀୟ ବିମାନ ସେବା କ୍ଷେତ୍ରରେ ସାମିଲ ଥିବା 8 787 ବୋଇଂ ବିମାନର ତୁରନ୍ତ ଯାଞ୍ଚ ସରିଛି, ସୂଚନା ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ଡିଏନ୍ଏ ପରୀକ୍ଷା ଆଧାରରେ ଚିହ୍ନଟ ହେଲା 9 ମୃତ ଶରୀର। ମହାରାଷ୍ଟ୍ରରେ କ୍ୟାମ୍ପସ୍ ପ୍ରତିଷ୍ଠା ନେଇ 5 ବିଦେଶୀ ବିଶ୍ୱବିଦ୍ୟାଳୟକୁ ଏଲ୍ଓଆଇ ପ୍ରଦାନ କଲେ ଶିକ୍ଷାମନ୍ତ୍ରୀ। ନିଟ୍ ୟୁଜି 2025 ପରୀକ୍ଷାଫଳ ଘୋଷିତ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍ 2025 ଟାଇଟଲ୍ ହାସଲ କଲା ଦକ୍ଷିଣ ଆଫ୍ରିକା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।